ಆಕಾಶವಾಣಿ ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ଆଞ୍ଚଳିକ ସଂଯୋଗୀକରଣ ଯୋଜନା ପରିବର୍ତ୍ତିତ ଉଡ଼ାଣର ଶୁଭାରମ୍ଭ ଓ କାର୍ଯ୍ୟାନ୍ୱୟନ ଆଜି କେନ୍ଦ୍ର କ୍ୟାବିନେଟ୍ରେ ଅନୁମୋଦିତ। ପଶ୍ଚିମ ଏସିଆ ପ୍ରସଙ୍ଗ ନେଇ ପ୍ରତିରକ୍ଷା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ। ସରକାରଙ୍କ ଆର୍ଥିକ ପ୍ରସ୍ତାବକୁ କାର୍ଯ୍ୟକାରୀ କରିବା ଲକ୍ଷ୍ୟରେ ଲୋକସଭାରେ ଆଜି ଅର୍ଥ ବିଲ୍ 2026 ଗୃହୀତ। କୋଭିଡ୍ ପରବର୍ତ୍ତୀ ଅବଧି ମଧ୍ୟରେ ଦେଶରେ 1024 ନୂତନ ଟ୍ରେନ୍ ହୋଇଛି ଶୁଭାରମ୍ଭ, ସୂଚନା ଦେଲେ ରେଳମନ୍ତ୍ରୀ। ଏବଂ ଭାରତର ସାଂସ୍କୃତିକ ଐତିହ୍ୟର ସଂରକ୍ଷଣ ଓ ବିଶ୍ୱବିଦିତ ପାଇଁ ସଂସ୍କୃତି ମନ୍ତ୍ରଣାଳୟ ଓ ୟୁଟ୍ୟୁବ୍ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ। କେନ୍ଦ୍ର କ୍ୟାବିନେଟ୍ରେ ଆଜି 2026-27ରୁ 2035-36 ପର୍ଯ୍ୟନ୍ତ 10 ବର୍ଷ ଅବଧି ପାଇଁ ଆଞ୍ଚଳିକ ସଂଯୋଗୀକରଣ ଯୋଜନା ପରିବର୍ତ୍ତିତ ଉଡ଼ାଣର ଶୁଭାରମ୍ଭ ଏବଂ କାର୍ଯ୍ୟାନ୍ୱୟନ ଅନୁମୋଦିତ ହୋଇଛି। ଏହି ଯୋଜନା ପାଇଁ 28,840 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ନୂଆଦିଲ୍ଲୀରେ କ୍ୟାବିନେଟ୍ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଆଞ୍ଚଳିକ ସଂଯୋଗୀକରଣକୁ ବୃଦ୍ଧି କରିବା ଲକ୍ଷ୍ୟରେ 100 ବିମାନ ବନ୍ଦରର ବିକାଶ କରାଯିବ। ଏହା ଅର୍ଥନୈତିକ ଅଭିବୃଦ୍ଧି, ବାଣିଜ୍ୟ ଏବଂ ପର୍ଯ୍ୟଟନ କ୍ଷେତ୍ର ତ୍ୱରାନ୍ୱିତ କରିବାରେ ସହାୟକ ହେବ ଏବଂ ସାଧାରଣ ନାଗରିକଙ୍କ ପାଇଁ ବିମାନ ଯାତ୍ରା ସହଜରେ ଉପଲବ୍ଧ ହେବ।
ଉଡାନ 2.0 इसमें 100 न्यू एयरपोर्ट्स को डेवलप किया जाएगा, 100 न्यू एयरपोर्ट्स को चैलेंज मोड में डेवलप किया जाएगा। राज्य सरकारों को ये चैलेंज दिया जाएगा कि आप लोग प्रायोरिटी डिसाइड करो कहाँ पे एयरपोर्ट बनाना है, और लैंड से रिलेटेड, परमिशन से रिलेटेड, कहीं पर भी कोई भी इश्यू आता है वो सब आप प्रायोरिटी बेसिस पे क्लियर करो, उस एयरपोर्ट को लिया जाएगा इस प्रोजेक्ट।
ସାଧାରଣ ନାଗରିକଙ୍କ ପାଇଁ ବିମାନ ଯାତ୍ରାକୁ ସୁଲଭ ଏବଂ ସହଜ କରିବା ଉଦ୍ଦେଶ୍ୟରେ ଉଡ଼ାଣ ଯୋଜନା 2016 ଅକ୍ଟୋବର ମାସରେ ଆରମ୍ଭ କରାଯାଇଥିଲା। ଏହା ଦ୍ୱିତୀୟ ଏବଂ ତୃତୀୟ ଶ୍ରେଣୀ ସହରଗୁଡ଼ିକ ମଧ୍ୟରେ ଯୋଗାଯୋଗକୁ ସୁଦୃଢ଼ କରିବା ଲକ୍ଷ୍ୟ ଥିଲା। ଦୀର୍ଘ 9 ବର୍ଷରୁ ଉର୍ଦ୍ଧ୍ୱ ଧରି ଏହା କାର୍ଯ୍ୟକାରୀ ହେବା ଫଳରେ 95 ବିମାନ ବନ୍ଦର ମଧ୍ୟରେ 663 ଆକାଶମାର୍ଗ ଦେଇ ବିମାନ ଚଳାଚଳ ହୋଇପାରିଛି। କେନ୍ଦ୍ର କ୍ୟାବିନେଟ୍ରେ ଦେଶାନ୍ତର, ଭିସା, ବିଦେଶୀ ନାଗରିକଙ୍କ ପଞ୍ଜୀକରଣ ଏବଂ ଚିହ୍ନଟ ଯୋଜନା 2031 ମାର୍ଚ୍ଚ 31 ତାରିଖ ପର୍ଯ୍ୟନ୍ତ ଜାରି ରହିବା ପ୍ରକ୍ରିୟା ଅନୁମୋଦିତ ହୋଇଛି। ଏଥିପାଇଁ 1800 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ବୋଲି ଶ୍ରୀ ବୈଷ୍ଣବ ସୂଚନା ଦେଇଛନ୍ତି। ସଂସଦ ଭବନ ପରିସରରେ ପଶ୍ଚିମ ଏସିଆ ପ୍ରସଙ୍ଗ ନେଇ ଆଜି ସରକାରଙ୍କ ପକ୍ଷରୁ ଆହୁତ ସର୍ବଦଳୀୟ ବୈଠକରେ ଆଲୋଚନା ଜାରି ରହିଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର, ପେଟ୍ରୋଲିୟମ୍ ମନ୍ତ୍ରୀ ହରଦୀପ ସିଂହ ପୁରୀ, ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ, ଜେଡିୟୁ କାର୍ଯ୍ୟକାରୀ ଅଧ୍ୟକ୍ଷ ସଞ୍ଜୟ ଝା ଏବଂ ରାଜୀବ ରଞ୍ଜନ ସିଂ ପ୍ରମୁଖ ଉପସ୍ଥିତ ଅଛନ୍ତି। କଂଗ୍ରେସ ନେତା ମୁକୁଲ ୱାସନିକ୍ ଏବଂ ତାରିକ ଅନୱାର, ସିପିଆଇଏମ୍ ସାଂସଦ ଜନ୍ ବ୍ରିଟସ୍ ଓ ସମାଜବାଦୀ ସାଂସଦ ଧର୍ମେନ୍ଦ୍ର ଯାଦବ ଏବଂ ବିରୋଧୀ ଦଳର ଅନ୍ୟାନ୍ୟ ନେତାମାନେ ମଧ୍ୟ ବୈଠକରେ ଯୋଗ ଦେଇଛନ୍ତି। ପଶ୍ଚିମ ଏସିଆରେ ଉତ୍ତେଜନାମୂଳକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ବୈଠକ ଆହ୍ୱାନ କରାଯାଇଛି। ଉତ୍ତେଜନା ଯୋଗୁଁ ସାମୁଦ୍ରିକ କରିଡରରେ ଚଳାଚଳ ବାଧାପ୍ରାପ୍ତ ହେବା ସହ ଉପସାଗରୀୟ ଅଞ୍ଚଳରେ ଭାରତୀୟ ନାଗରିକଙ୍କ ସୁରକ୍ଷା ନେଇ ଉଦ୍ବେଗ ପ୍ରକାଶ ପାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମ ଏସିଆ ପରିସ୍ଥିତି ନେଇ ସଂସଦରେ ଉଦ୍ବୋଧନ ଦେବା ପରେ ସର୍ବଦଳୀୟ ବୈଠକ ଆହ୍ୱାନ କରାଯାଇଛି। ସଂସଦରେ ବିବୃତ୍ତି ଦେଇ ଇନ୍ଧନ ଏବଂ ସାର ଯୋଗାଣ ଶୃଙ୍ଖଳକୁ ବ୍ୟବସ୍ଥିତ କରିବା ଲାଗି ସରକାରଙ୍କ ପକ୍ଷରୁ 7 ସଶକ୍ତ ଗୋଷ୍ଠୀ ଗଠନ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଥିଲେ। ଭାରତ କୃତ୍ରିମ ବୁଦ୍ଧିମତା ମିଶନ ଅଧୀନରେ ସମୁଦାୟ 190 ପ୍ରକଳ୍ପ ଅନୁମୋଦିତ ହୋଇଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି। ସେଥିମଧ୍ୟରୁ 78 ସରକାରୀ ପ୍ରକଳ୍ପ, 46 ଷ୍ଟାର୍ଟଅପ୍ ଏବଂ ଏମ୍ଏସ୍ଏମ୍ଇ ପ୍ରକଳ୍ପ ଏବଂ 27 ଗବେଷଣା ଓ ଶିକ୍ଷାଭିତ୍ତିକ ପ୍ରକଳ୍ପ ରହିଛି। ଲୋକସଭାରେ ଆଜି ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ଓ ପ୍ରଯୁକ୍ତିବିଦ୍ୟା ରାଷ୍ଟ୍ରମନ୍ତ୍ରୀ ଜିତିନ୍ ପ୍ରସାଦ ଏହା କହିଛନ୍ତି, ଦେଶରେ ସାମଗ୍ରିକ ଏଆଇ ଇକୋସିଷ୍ଟମ୍ ବ୍ୟବସ୍ଥା ନିମନ୍ତେ 10,372 କୋଟି ଟଙ୍କା ବ୍ୟୟରେ ସରକାର ଭାରତ କୃତ୍ରିମ ବୁଦ୍ଧିମତା ଅଭିଯାନ ଆରମ୍ଭ କରିଥିଲେ। ଏହି ମିଶନ ଅଧୀନରେ 38,000 ଉର୍ଦ୍ଧ ଗ୍ରାଫିକ୍ସ ପ୍ରୋସେସିଂ ୟୁନିଟ୍ ସ୍ଥାପନ କରାଯାଇଛି। ଏହା ଭାରତୀୟ ଷ୍ଟାର୍ଟଅପ୍ ଏବଂ ଶିକ୍ଷା ପ୍ରକଳ୍ପ ପାଇଁ ସୁଲଭ ମୂଲ୍ୟରେ ପ୍ରଦାନ କରାଯାଇଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି ନୂଆଦିଲ୍ଲୀରେ ଆମେରିକାର ଉପମନ୍ତ୍ରୀ ଏଲବ୍ରିଜ୍ କୋଲବିଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଡକ୍ଟର ଜୟଶଙ୍କର କହିଛନ୍ତି, ଉଭୟ ସାମ୍ପ୍ରତିକ ଓ ରାଜନୈତିକ ପରିସ୍ଥିତି ସମ୍ପର୍କରେ ସେମାନଙ୍କ ମଧ୍ୟରେ ମତ ବିନିମୟ ହୋଇଛି। ଆପଣମାନେ ସମ୍ବାଦ ଶୁଣିଛନ୍ତି ଆକାଶବାଣୀରୁ।
ପ୍ରିୟ କମ୍ରେଡ୍ସ, ନନ୍ନ ସୁକୃଭ୍ୟାତ ମୁଂତା। ନେଡ଼ ଆର୍ଥିକ ସାମାଜିକ ସାଂସ୍କୃତି ପରିସ୍ଥିତି ବଦଲାବତ୍ତା ମନ୍ନା ପାର୍ଟି ନେତୃତ୍ୱ ପୁରା ନୁକସାନ ଅତ୍ତା ಅದನಿಕೆ ನಾವ ಸುಜಾವ್ ಬಾತಲ್ ಇತಿಕೆ ಮೀರು ಸಭ್ಯತೋರೆ ವಾಸಿ ಸಲೆಂಡರ್ ಕೀಮುಟು ಕಾಮ್ರೇಡ್ ಶಿಲ್ಲಾ ರಜಿತಾ ಮಂಗು ಸಭ್ಯ ಕಾಮ್ರೇಡ್ಸ್ ವಾಸಿ ಸಲೆಂಡರ್ ಕಿತಿಕೆ ಒಡಿಶಾ ಪೊಲೀಸ್ ತೋರ್ ಸಭ್ಯ ರಕ್ಕಂತ ಮದತ್ ಕೀಮ್ತೋರ್ 31 ಮಾರ್ಚ್ 7 ಪುಲ್ವಾಣಿತೆ ಮಂತೋಂ ಪೇರಿಕೆ ಛತ್ತೀಸ್ಗಢ್ತೆ ಬೆನ್ನಾ ಓನ ಲೋತ್ತೆ ದಾಂತೋಂ ಅದನಿಕೆ ಮೀರು ವೆನ್ನೆ ಸಭ್ಯತೋರೆ ವಾಯನ ಪಾರ್ಟಿ ನೇತೃತ್ವ ದೇವಜಿದಾದ ಸಂಗ್ರಾಮ್ ದಾದ ವಿಕಾಸ್ ದಾದ ಅವು ಪಾಪರಾವ್ ಸಂಗೆ ಸಭ್ಯ ಕಾಮ್ರೇಡ್ಸ್ ಸಲೆಂಡರ್ ಕಿತ್ತೋರ್ ಮೀರು ವೆನ್ನೆ ಸಭ್ಯ ತೊರೆ ಆಲ್ಸಿ ಸಲೆಂಡರ್ ಕಿಯನ ಇಂಜೋ ನಾವ ಆಪಿಲ್ ಕಿಯಮುಂತನ್ ನಾವ ಫೋನ್ ನಂಬರ್ 8926159478
ଲୋକସଭାରେ ଆଜି ବାଚନିକ ଭୋଟରେ ଅର୍ଥ ବିଲ୍ 2026 ଗୃହୀତ ହୋଇଛି। 2026-27 ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ସରକାରଙ୍କ ଆର୍ଥିକ ପ୍ରସ୍ତାବକୁ ଏହି ବିଲ୍ କାର୍ଯ୍ୟକାରୀ କରିବ। ସରକାରଙ୍କ ଦ୍ୱାରା ଆଗତ ଏହି ସଂଶୋଧିତ ପ୍ରସ୍ତାବକୁ ଗୃହରେ ସମର୍ଥନ କରାଯାଇଥିଲା। ଅର୍ଥ ବିଲ୍ 2026 ସଂକ୍ରାନ୍ତ ଆଲୋଚନାର ଉତ୍ତର ଦେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ସରକାର ଏମ୍ଏସ୍ଏମ୍ଇ କୃଷକ ଏବଂ ସମବାୟ ସଂସ୍ଥାଗୁଡ଼ିକୁ ସଶକ୍ତ କରୁଛନ୍ତି। ଏହି ସଂସ୍ଥାଗୁଡ଼ିକ ନିଯୁକ୍ତି ସୁଯୋଗ ସୃଷ୍ଟି ଉତ୍ପାଦନ ଏବଂ ଦେଶର ସାମଗ୍ରିକ ବିକାଶରେ ସହାୟକ ହୋଇଥାଏ। ଶ୍ରୀମତୀ ସୀତାରମଣ କହିଛନ୍ତି ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ଲକ୍ଷ୍ୟରେ ସରକାର ମଧ୍ୟ ଡିଜିଟାଲ୍ ଭିଭିଭୂମି ଇଲେକ୍ଟ୍ରୋନିକ୍ସ ବିନିର୍ମାଣ ସାମୁଦ୍ରିକ ଉତ୍ପାଦନ ଚମଡ଼ା ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଏବଂ ଆଣବିକ ଶକ୍ତି ଆଦି କ୍ଷେତ୍ରକୁ ମଧ୍ୟ ସହାୟତା ପ୍ରଦାନ କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସଂସ୍କାର ଏକ୍ସପ୍ରେସ୍ ସହିତ ଗତିଶୀଳ ହେଉଛି। ଗୃହରେ ଆଗତ ଅର୍ଥ ବିଲ୍ ମଧ୍ୟବିତ୍ତ ବର୍ଗଙ୍କ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିଛି ଏବଂ ସରକାର 17 ଗୁରୁତ୍ୱପୂର୍ଣ୍ଣ ଜୀବନ ରକ୍ଷାକାରୀ ଔଷଧ ଉପରୁ ମୌଳିକ ସୀମାଶୁଳ୍କ ଛାଡ଼ କରିଛନ୍ତି ବୋଲି ଅର୍ଥମନ୍ତ୍ରୀ ଗୃହରେ କହିଛନ୍ତି। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି କୋଭିଡ୍ ପରବର୍ତ୍ତୀ ଅବଧି ମଧ୍ୟରେ ଦେଶରେ ପ୍ରାୟ 1024 ନୂତନ ଟ୍ରେନ୍ ଶୁଭାରମ୍ଭ କରାଯାଇଛି। ଲୋକସଭାରେ ଆଜି ପ୍ରଶ୍ନକାଳରେ ଏକ ଅତିରିକ୍ତ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ବୈଷ୍ଣବ କହିଛନ୍ତି ଏହି ନୂତନ ଟ୍ରେନ୍ ସହିତ 4651 ନୂଆ କୋଚ୍ ପୁରୁଣା ଟ୍ରେନ୍ଗୁଡ଼ିକରେ ସଂଯୋଗ କରାଯାଇପାରିଛି। ରେଳବାଇ ହେଉଛି ଗରିବ ଏବଂ ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କର ପରିବହନ ବ୍ୟବସ୍ଥା। ସରକାର ସେମାନଙ୍କୁ ସହଜ ଏବଂ ସୁଲଭ ମୂଲ୍ୟରେ ପରିବହନ ସେବା ଯୋଗାଇଦେବା ଉପରେ ଗୁରୁତ୍ୱ ପ୍ରଦାନ କରୁଛନ୍ତି। ଟ୍ରେନ୍ର ସମୁଦାୟ ସିଟ୍ ସଂଖ୍ୟା ମଧ୍ୟରୁ 78% ସାଧାରଣ ଏବଂ ସ୍ଲିପର କାଟାଗୋରୀ ପାଇଁ ରହିଛି ବୋଲି ମନ୍ତ୍ରୀ ଗୃହରେ ସୂଚନା ଦେଇଛନ୍ତି। ରେଳବାଇ ସୁରକ୍ଷା ସମ୍ପର୍କରେ ମନ୍ତ୍ରୀ ସୂଚନା ଦେଇ କହିଛନ୍ତି ଟ୍ରେନ୍ ଦୁର୍ଘଟଣା ସଂଖ୍ୟା 90% ହ୍ରାସ ପାଇଛି। ରେଳ ସୁରକ୍ଷା ପାଇଁ 1,20,000 କୋଟି ଟଙ୍କା ବିନିଯୋଗ କରାଯାଇଥିବା ଶ୍ରୀ ବୈଷ୍ଣବ କହିଛନ୍ତି। ନୂଆଦିଲ୍ଲୀରେ ଆଜି ସଂସ୍କୃତି ମନ୍ତ୍ରଣାଳୟ ଏବଂ ୟୁଟ୍ୟୁବ୍ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଭାରତର ସମୃଦ୍ଧ ଏବଂ ବିବିଧ ସଙ୍ଗୀତ ପରମ୍ପରାକୁ ଡିଜିଟାଲ୍ ପ୍ଲାଟଫର୍ମ ମାଧ୍ୟମରେ ବିଶ୍ୱବିଦିତ କରିବା ଲକ୍ଷ୍ୟରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ କହିଛନ୍ତି ଭାରତର ସାଂସ୍କୃତିକ ଐତିହ୍ୟର ସଂରକ୍ଷଣ ଏବଂ ପାରମ୍ପରିକ ଲୋକ ଓ ଜନଜାତି ସଙ୍ଗୀତକୁ ବିଶ୍ୱ ମଞ୍ଚରେ ଉପସ୍ଥାପନ କରିବା ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସାବ୍ୟସ୍ତ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭୋକାଲ୍ ଫର୍ ଲୋକାଲ୍ ଏବଂ ଲୋକାଲ୍ ଫର୍ ଗ୍ଲୋବାଲ୍ ଲକ୍ଷ୍ୟ ପୂରଣ ଦିଗରେ ଏହା ଏକ ଉଲ୍ଲେଖନୀୟ ପ୍ରୟାସ ବୋଲି ଶ୍ରୀ ଶେଖାୱତ କହିଛନ୍ତି। ଦେଶରେ 26 ଟନ୍ ଅଶୋଧିତ ତୈଳକୁ ବିଶୋଧନ କରିବାର କ୍ଷମତା ରହିଛି। ନାଗରିକମାନଙ୍କୁ ଆତଙ୍କିତ ହୋଇ ପେଟ୍ରୋଲିୟମ୍ ସାମଗ୍ରୀ କ୍ରୟରୁ ବିରତ ରହିବା ଏବଂ କୌଣସି ଗୁଜବରେ ବିଶ୍ୱାସ ନ କରିବା ଲାଗି ସରକାର କହିଛନ୍ତି। ନୂଆଦିଲ୍ଲୀରେ ପଶ୍ଚିମ ଏସିଆ ସାମ୍ପ୍ରତିକ ପରିସ୍ଥିତି ନେଇ ଆନ୍ତଃ ମନ୍ତ୍ରଣାଳୟସ୍ତରୀୟ ସାମ୍ବାଦିକ ସମ୍ମିଳନୀରେ ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟର ଯୁଗ୍ମ ସଚିବ ସୁଜାତା ଶର୍ମା ସ୍ୱଷ୍ଟୀକରଣ ଦେଇ କହିଛନ୍ତି ପେଟ୍ରୋଲ ଡିଜେଲ ଦରରେ କୌଣସି ବୃଦ୍ଧି କରାଯାଇ ନାହିଁ।
हमारे पास लगभग सालाना 26 करोड़ टन कच्चे तेल को रिफाइन करने की कैपेसिटी उपलब्ध है। मैं बताना चाहती हूं कि पेट्रोल और डीजल के प्राइस में कोई बढ़ोतरी नहीं की गई है। अतः मेरा आप सभी से आग्रह है कृपया अफवाहों पर ध्यान न दें।
ବନ୍ଦର ଜାହାଜ ଏବଂ ଜଳପଥ ମନ୍ତ୍ରଣାଳୟ ସ୍ୱତନ୍ତ୍ର ସଚିବ ରାଜେଶ କୁମାର ସିହ୍ନା କହିଛନ୍ତି ବର୍ତ୍ତମାନ ଉପସାଗରୀୟ ଅଞ୍ଚଳରେ ଜାହାଜରେ ଥିବା 540 ଭାରତୀୟ ନାବିକ ସୁରକ୍ଷିତ ଅଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମ ଏସିଆ ପରିସ୍ଥିତି ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏବଂ ଶ୍ରୀଲଙ୍କାର ରାଷ୍ଟ୍ରପତିଙ୍କ ସହ କଥାବାର୍ତ୍ତା କରିଛନ୍ତି। ମୁଖ୍ୟ ସମ୍ବାଦ ପୁଣି ଥରେ। ଆଞ୍ଚଳିକ ସଂଯୋଗୀକରଣ ଯୋଜନା ପରିବର୍ତ୍ତିତ ଉଡ଼ାଣର ଶୁଭାରମ୍ଭ ଓ କାର୍ଯ୍ୟାନ୍ୱୟନ ଆଜି କେନ୍ଦ୍ର କ୍ୟାବିନେଟ୍ରେ ଅନୁମୋଦିତ। ପଶ୍ଚିମ ଏସିଆ ପ୍ରସଙ୍ଗ ନେଇ ପ୍ରତିରକ୍ଷା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ। ସରକାରଙ୍କ ଆର୍ଥିକ ପ୍ରସ୍ତାବକୁ କାର୍ଯ୍ୟକାରୀ କରିବା ଲକ୍ଷ୍ୟରେ ଲୋକସଭାରେ ଆଜି ଅର୍ଥ ବିଲ୍ 2026 ଗୃହୀତ। କୋଭିଡ୍ ପରବର୍ତ୍ତୀ ଅବଧି ମଧ୍ୟରେ ଦେଶରେ 1024 ନୂତନ ଟ୍ରେନ୍ ହୋଇଛି ଶୁଭାରମ୍ଭ, ସୂଚନା ଦେଲେ ରେଳମନ୍ତ୍ରୀ ଏବଂ ଭାରତର ସାଂସ୍କୃତିକ ଐତିହ୍ୟର ସଂରକ୍ଷଣ ଓ ବିଶ୍ୱବିଦିତ ପାଇଁ ସଂସ୍କୃତି ମନ୍ତ୍ରଣାଳୟ ୟୁଟ୍ୟୁବ୍ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ। ସମ୍ବାଦ ଶେଷ ହେଲା।